ଅଧ୍ୟାୟ ଭିତରେ ଅଷ୍ଟମ ଅଧ୍ୟାୟରୁ ଏଇ ତିନୋଟି ଅଧ୍ୟାୟ ବିଭିନ୍ନ ଏଇ ଅଷ୍ଟମ ଅଧ୍ୟାୟ ଅଷ୍ଟମ ସ୍କନ୍ଧ ବିଶେଷ ଭାବରେ ବିଭିନ୍ନ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ଆମର ଭାଗବତମରେ ଯେଉଁ ଦଶଟି ବିଷୟ ଅଛି ସେଥିରୁ ମନ୍ୱନ୍ତର ଗୋଟେ ବିଷୟ, ସର୍ବ ବିସର୍ଗ ସ୍ଥାନ ପୋଷଣ ଉଦୟ ମନ୍ୱନ୍ତର ଈଶାନ କଥା ନିରୋଧ ମୂର୍ତ୍ତି ଆଶ୍ରୟ ଏଇଭଳି ଯେଉଁ ଦଶଟି ବିଷୟରେ ଭାଗବତମରେ ବର୍ଣ୍ଣନା କରାଯାଇଛି। ସେଥିପାଇଁ ଭାଗବତକୁ ମହାପୁରାଣ ବୋଲି କୁହାଯାଉଛି। ଅନ୍ୟ ଯେଉଁ ଅଷ୍ଟାଦଶ ପୁରାଣ ଅଛନ୍ତି ଅଷ୍ଟାଦଶ ପୁରାଣ ଭିତରେ ଭାଗବତକୁ ମହାପୁରାଣ କୁହାଯାଉଛି, ଅନ୍ୟ ସବୁ ପୁରାଣକୁ ମହାପୁରାଣ କୁହାଯାଏ ନାହିଁ, କାରଣ ସବୁଥିରେ ଏଇ ଦଶଟି ବିଷୟ ନାହିଁ। ତେଣୁ ଏଇ ଅଷ୍ଟମ ସ୍କନ୍ଧରେ ବିଶେଷ ଭାବରେ ଷଷ୍ଠ ସ୍କନ୍ଧରେ ଆମେ ପୋଷଣ ବିଷୟରେ ଶୁଣିଲେ କିଭଳି ସପ୍ତମ ସ୍କନ୍ଧରେ ଷଷ୍ଠ ସ୍କନ୍ଧରେ ଅଜାମ୍ବଳିକୁ କେମିତି ଭଗବାନ ପୋଷଣ କରିଥିଲେ, ଏଭଳି ଭାବରେ ବିଭିନ୍ନ ଭଗବାନଙ୍କର କେମିତି ଭକ୍ତମାନଙ୍କୁ ରକ୍ଷା କରନ୍ତି ସେ ବିଷୟରେ ଷଷ୍ଠ ସ୍କନ୍ଧରେ ଶ୍ରବଣ କରିଥିଲେ। ସପ୍ତମ ସ୍କନ୍ଧରେ କେମିତି ଉଦୟ ବିଭିନ୍ନ ବାସନା ଅନୁସାରେ କେମିତି ବିଭିନ୍ନ ଲୋକଙ୍କର କିଭଳି ଭାବରେ ଫଳ ହୁଏ ଯେ ହିରଣ୍ୟକଶିପୁ ହିରଣ୍ୟାକ ଏସବୁ ବିଷୟରେ ସପ୍ତମ ସ୍କନ୍ଧରେ ଶ୍ରବଣ କଲେ। ତେଣୁ ଅଷ୍ଟମ ସ୍କନ୍ଧରେ ବିଭିନ୍ନ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ବିଭିନ୍ନ ମନ୍ୱନ୍ତର ଯେତେବେଳେ ଆସୁଛନ୍ତି ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନ ଆସୁଛନ୍ତି। ଯେଉଁ ଏଇ ବିଭିନ୍ନ ମନ୍ୱନ୍ତ ବିଷୟରେ ବର୍ଣ୍ଣନା କରିବା ସମୟରେ ସୁଖଦେବ ଗୋସ୍ୱାମୀ ଚତୁର୍ଥ ମନ୍ୱନ୍ତର ବିଷୟରେ ବର୍ଣ୍ଣନା କରିଛନ୍ତି। ଚତୁର୍ଥ ମନ୍ୱନ୍ତର ହେଉଛନ୍ତି ରହିବତ ମନ୍ୱନ୍ତର, ସ୍ୱୟଂଭୁବ ସାରୁଚିଷ ଉତ୍ତମ ଏବଂ ଚତୁର୍ଥ ହେଉଛନ୍ତି ରହିବତ। ଏଇ ଚତୁର୍ଥ ମନ୍ୱନ୍ତରରେ ଭଗବାନ ହରିଙ୍କର ଏଇ ଲୀଳା ହୋଇଥିଲା, ଏକଥା ପରିକ୍ରମା ଶ୍ରବଣ କରିଥିଲେ ଆଗରୁ। ତେଣୁ ସେ ସୁଖଦେବ ଗୋସ୍ୱାମୀ କହିଲେ ଯେ ଭଗବାନଙ୍କର ହରିଙ୍କର ଯେଉଁ ଲୀଳା ସବୁ ହୋଇଥିଲା ସେ ବିଷୟରେ ଆମକୁ ବିସ୍ତାର ଭାବେ ବର୍ଣ୍ଣନା କରନ୍ତି। ତେଣୁ ଏଇ ଗଜ ଉଦାହରଣ ବିଷୟ ବିସ୍ତାର ଭାବରେ ବର୍ଣ୍ଣନା କରାଯାଉଛି ଅଷ୍ଟମ ସ୍କନ୍ଧରେ। ଆଉ ପୂର୍ବ ଶ୍ଳୋକରେ ଯେଉଁ ବର୍ଣ୍ଣା ପୂର୍ବ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କେମିତି ଗଜେନ୍ଦ୍ର ଯେତେବେଳେ କୁମ୍ଭୀର ତାକୁ ଗୋଡ଼କୁ କାମୁଡ଼ିକି ଧରିଛି ସେହି ସମୟରେ ହଜାର ବର୍ଷ ଧରି ଯେତେବେଳେ ଯୁଦ୍ଧ ହେଇକିରି ଯେତେବେଳେ ସେ ଆଉ କୌଣସି ଜୀବନର ଆଶା ପାଉନାହାନ୍ତି ସେହି ସମୟରେ ସେ ଭଗବାନଙ୍କର ସ୍ତୁତି କରିଛନ୍ତି। ଆଉ ପୂର୍ବ ଶ୍ଳୋକରେ ପୂର୍ବ ଅଧ୍ୟାୟରେ ତୃତୀୟ ଅଧ୍ୟାୟରେ ବିଶେଷ ଭାବରେ ବିଭିନ୍ନ ସ୍ତୁତି କରିଛନ୍ତି ଏବଂ ବିଶେଷ ଭାବରେ 19 ଶ୍ଳୋକରେ 19 ଶ୍ଳୋକରେ ସେ ଭଗବାନ ପ୍ରାର୍ଥନା କରିଥିଲେ ଯେ ଅବୟମ କରୋତି ଦେହ ଅବୟମ କରୁନି, ମୋର ଦେହ ଯେଉଁ ରହିଛି ଏ ଦେହକୁ ଅବୟ କରନ୍ତି। ଏ ପ୍ରାର୍ଥନା ତୃତୀୟ ଅଧ୍ୟାୟର 19 ଶ୍ଳୋକରେ ସେ କରିଥିଲେ। ତେଣୁ ଭଗବାନ ଏବେ ଯେତେବେଳେ ଆସିଛନ୍ତି ଭଗବାନ ଯେତେବେଳେ ରଖିଲେ ସୁଅନ୍ତର ସୁରୁବଳେନ ଭୂତା ସାମ୍ବରମ ଗୃହ ପୃଚ୍ଛା ନାରାୟଣ କୁଳ ଗୁରୁ ଭଗବାନ ନମସ୍କାର। ଯେତେବେଳେ କୁମ୍ଭୀର ଆଉ ଯେକୌଣସି ଉପାୟରେ ସେ କୁମ୍ଭୀର ଠାରୁ ମୁକ୍ତି ପାଇପାରୁନାହାନ୍ତି ସେ ଅନ୍ତଃସରସୁ ସେଇ ଜଳ ହ୍ରଦ ଭିତରେ ଉରୁବଳେନ ଭୂତ ଆଟ ଉରୁବଳେନ ବହୁତ ଜୋରରେ କୁମ୍ଭୀର ମାଡ଼ିକି ବସିଛି, ଦାନ୍ତରେ କାମୁଡ଼ିକି ଯାଉଛି। ତେଣୁ ଏଇ ଆର୍ତ୍ତ ଅବସ୍ଥାରେ ଏଇ ଦୁଃଖ ଅବସ୍ଥାରେ ଦେଖିଲେ ଉପରେ ହଁ ଗରୁଡ଼ ଚକ୍ର ଉପାତ ଚକ୍ରମ ଆକାଶରେ ଦେଖିଲେ ଗଜେନ୍ଦ୍ର ଯେ ଭଗବାନ ଆସୁଛନ୍ତି ଗରୁଡ଼ ଉପରେ ହଁ ମାନେ ଆକାଶରେ ସେ ଦେଖିଲେ ଗରୁଡ଼ ପୃଷ୍ଠରେ ଭଗବାନ ଆସୁଛନ୍ତି। ଯେମିତି ଆସୁଛନ୍ତି ନା ଉପାତ ଚକ୍ରମ ତାଙ୍କ ହସ୍ତରେ ଚକ୍ର ଘୁରି ବୁଲୁଛି ଉପାତ ଚକ୍ର। ତେଣୁ ସାମ୍ବୁଜା କରମ ଗୃହ ମାହୁ ପୁଚ୍ଛା, ତେଣୁ ସେଇ ଯେଉଁ ଗଦରେ ଗୋଟେ ଅମ୍ବୁଜ ବା ଗୋଟେ ପଦ୍ମ ଫୁଟିଥିଲା ସେଇ ପଦ୍ମକୁ ତାର ଶୁଣ୍ଢରେ ସେ ଧରିକି ଭଗବାନ ତାକୁ ଟେକି ଦେଇଛନ୍ତି, ଉତ୍କ୍ଷିପ୍ୟ ଉତ୍କ୍ଷମାନେ ଟେକି ଦେଇଛନ୍ତି ଏବଂ ଗିର ମାହୁ ପୁଚ୍ଛା ଆଉ କଥା କହିପାରୁନାହାନ୍ତି କାହିଁକିନା ହଜାର ବର୍ଷ ଧରିକି ଯୁଦ୍ଧ ହେଉଛି ତାଙ୍କର ଆଉ ଶକ୍ତି ନାହିଁ ତେଣୁ ବହୁତ କଷ୍ଟରେ ଏମିତିକି କଥା କହିଛନ୍ତି ଯେ ନାରାୟଣ କୁଲ ଗୁରୁ ଭଗବାନ ନମସ୍କାର, ହେ ଭଗବାନ ହେ ନାରାୟଣ ହେ ଭଗବାନ ହେ ଅଖିଳ ଗୁରୁ ଆପଣଙ୍କୁ ନମସ୍କାର କରୁଛି। ତେଣୁ ଭଗବାନ ସେ ଗରୁଡ଼ ପୃଷ୍ଠରୁ ଓହ୍ଲେଇ ଆସି ଗଜକୁ ଧରିକିରି ଟାଣିକି ନେଇଯାଇଛନ୍ତି କୂଳକୁ ନେଇଯାଇଛନ୍ତି, କୂଳକୁ ଯେତେବେଳେ ନେଇଯାଇଛନ୍ତି ଏବଂ ସେଇ କୂଳରେ ରଖି ତାଙ୍କର ଯେଉଁ ଚକ୍ର ଅଛି ସେ ଚକ୍ରରେ କୁମ୍ଭୀରର ପାଟିକୁ କାଟି ଦେଇଛନ୍ତି। କୁମ୍ଭୀର ଘରକୁ ବସି ମାଡ଼ିକି ବସିଛି ନା ଦାନ୍ତ କାମୁଡ଼ିକି ଧରିଛି ଗଜର ପାଦକୁ, ତେଣୁ ଯେତେବେଳେ ଭଗବାନ କାଟି ଦେଇଛନ୍ତି ଚକ୍ରରେ କୁମ୍ଭୀରର ପାଟିକୁ ସେହି ସମୟରେ ସୋ ଅନୁକମ୍ପିତ ଇସେନ, ଇଏ ହେଉଛି ଭଗବାନଙ୍କର ଅନୁକମ୍ପା। ଯଦିଓ ଭଗବାନ ତାକୁ ହତ୍ୟା କରିଛନ୍ତି କାହାକୁ କୁମ୍ଭୀରକୁ, କିନ୍ତୁ ସେ ଭଗବାନଙ୍କର ରୂପା ଯେମିତି ବକି ବକି ସାଧାରଣ ଲୋକମାନେ ଭାବେ ଯେ ଭଗବାନ ପୁତନାକୁ ହତ୍ୟା କରିଛନ୍ତି, କିନ୍ତୁ ଆମର ଉଦ୍ଧବ କ'ଣ କରୁଛନ୍ତି? ଉଦ୍ଧବ ନା ଇଏ ଆମର ହଁ ଉଦ୍ଧବ ଉଦ୍ଧବ କହୁଛନ୍ତି ଯେ ଅହୋ ବକି ସ୍ଥାନ ପାହାଡ କୋଟମ ଜିଘା ସେୟା ପାହାଡ ଗତି ଅସାଧି ଲେହେ ଗତି ଚିତାନ୍ତ କହୁନାହିଁ କମ୍ବା ଦୟାଳମ ଶରଣମ ଗଜେ। ସାଧାରଣ ଲୋକମାନେ କହିବେ ଯେ ଭଗବାନ ପୁତନାକୁ ହତ୍ୟା କରିଛନ୍ତି, କିନ୍ତୁ ଯେଉଁମାନେ ଭଗବାନଙ୍କ ଭକ୍ତ ଯେଉଁମାନେ ତତ୍ତ୍ୱ ଜାଣନ୍ତି ସେମାନେ କ'ଣ କହୁଛନ୍ତି? ଉଦ୍ଧବ ଉଦ୍ଧବ ହେଉଛନ୍ତି ଭଗବାନଙ୍କର ଅତି ପ୍ରିୟ। ଭାଗବତର ଏକାଶ ସ୍କନ୍ଧରେ ଭଗବାନ କହିବେ ନ ତଥା ମେ ପ୍ରିୟତମ ଆତ୍ମଜ୍ୟୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ସେ ତଥା ଭଗବାନ। ଭଗବାନ କହୁଛନ୍ତି ମୋର ଏତେ ପ୍ରିୟ ନୁହନ୍ତି, ନ ତଥା ମେ ପ୍ରିୟତମ ଆତ୍ମଜ୍ୟୋନି ଆତ୍ମଜ୍ୟୋନି ହେଉଛନ୍ତି ବ୍ରହ୍ମା ନ ଶଙ୍କର ଶଙ୍କର ବା ଶିବ ମଧ୍ୟ ଭଗବାନଙ୍କ ଏତେ ପ୍ରିୟ ନୁହଁ ବୋଲି କହୁଛନ୍ତି। ଏବଂ ସଂକର୍ଷଣ ଭଗବାନ ସଂକର୍ଷଣ ଯେ ତାଙ୍କର ପ୍ରଥମ ବିସ୍ତାର ସେ ମଧ୍ୟ ତାଙ୍କର ଏତେ ପ୍ରିୟ ନୁହଁନ୍ତି କହୁଛନ୍ତି। ନ ଶ୍ରୀ ଜୟ ଶ୍ରୀ ନ ଶ୍ରୀ କହିଲେ ଲକ୍ଷ୍ମୀ ଏବଂ ନୈବ ଆତ୍ମା ଭଗବାନ କହୁଛନ୍ତି ମୋର ନିଜ ଆତ୍ମା ମଧ୍ୟ ମୋର ଏତେ ପ୍ରିୟ ନୁହେଁ ଯଥା ଭଗବାନ ଉଦ୍ଧବ କହୁଛନ୍ତି। ଉଦ୍ଧବ ତମେ ମୋର ଏତେ ପ୍ରିୟ, ମୋର ଆଉ କେହି ଏତେ ପ୍ରିୟ ନୁହନ୍ତି। ତେଣୁ ସେଇ ଉଦ୍ଧବ ଭଗବାନଙ୍କର ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଦୁଇଜଣଙ୍କ ସାମ୍ନାରେ ସେତେବେଳେ ସେ କହୁଛନ୍ତି ଯେ ସେ ଭଗବାନ ଯିଏକି ଇଏ ଆଶ୍ଚର୍ଯ୍ୟ ଅହୋ ସେଥିପାଇଁ କହୁଛନ୍ତି ଅହୋ ବକି ଯେଉଁ ସ୍ଥାନ କାଳ କୁଟନ ବକି ଯିଏକି ପୁତନା ନିଜର ସ୍ଥାନରେ କାଳକୁଟ ବିଷ ବୋଳିକିରି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ ଅପାୟ ଅତି ଅସାଧୁ ଏତେ ଅସାଧୁ ଥିଲା ଜିଘ୍ନାସା ଭଗବାନଙ୍କୁ ଜିଘ୍ନାସା ହତ୍ୟା କରିବା ପାଇଁ ଆସିଥିଲା ଏବଂ ଲେଭେ ଗତି ଯାହାଥିରେ ଚିତାନ୍ତ କହୁନାହିଁ କିନ୍ତୁ ଭଗବାନ ଯଦି ତାକୁ ହତ୍ୟା କରିଛନ୍ତି କିନ୍ତୁ ତାଙ୍କର ମା ଯଶୋଦା ମାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେଇ ସ୍ଥାନ ଦେଇଛନ୍ତି ପୁତନା। ତେଣୁ କମ୍ ବା ଦୟାଳୁ ଶରଣ ପ୍ରଜେମ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା? ତେଣୁ ଯେଉଁମାନେ ଯୋଗୀମାନେ ଜନ୍ମ ଜନ୍ମ ଧରି ଭଗବାନଙ୍କ ଧ୍ୟାନ କରି ଯେଉଁ ଗତି ପ୍ରାପ୍ତ ହୁଅନ୍ତି ଭଗବାନଙ୍କ ଦ୍ୱାରା ଯେଉଁମାନେ ହତ ହୁଅନ୍ତି ବା ନିହତ ହୁଅନ୍ତି ସେମାନେ ମଧ୍ୟ ସେହି ସ୍ଥାନ ପ୍ରାପ୍ତ ହୁଅନ୍ତି। ତେଣୁ ଇଏ ହେଉଛି ମଧ୍ୟ ଭଗବାନଙ୍କର ଅନୁକମ୍ପା। ତେଣୁ ଏଠି ଗଜେନ୍ଦ୍ର ବିଷୟରେ ମାନେ ଯେଉଁ କୁମ୍ଭୀର ବିଷୟରେ କୁହାଯାଉଛି ଯେ ସୋ ଅନୁକମ୍ପିତ ଏସେନ ପରିକ୍ରମ୍ୟ ପ୍ରଣମ୍ୟ ତମ। ପ୍ରଥମେ ସେ କୁମ୍ଭୀର କୁମ୍ଭୀର ଯେତେବେଳେ କାଟି ଦେଇଛନ୍ତି ଚକ୍ରରେ ସେତେବେଳେ ସେ ଗୋଟେ ଦିବ୍ୟ ଶରୀର ପ୍ରାପ୍ତ ହେଇଛି, ଗନ୍ଧର୍ବ ଶରୀର ପ୍ରାପ୍ତ ହେଇଛି। ଆଗରୁ ସେ ଏପରି ବର୍ଣ୍ଣନା କରାଯିବ ଉପଜନ୍ମରେ ସେ କୁହୁ ନାମକ ଗନ୍ଧର୍ବ ଥିଲେ। ତେଣୁ ସେ ଯେତେବେଳେ ଜଳରେ ସ୍ନାନ କରୁଥିଲେ ବିଭିନ୍ନ ସ୍ତ୍ରୀମାନଙ୍କ ସହିତ ଗନ୍ଧର୍ବ ଲୋକରେ ସେଠି ସବୁ ଭୋଗ ଦିଅନ୍ତି, ସେଠି ସବୁ ଉପଭୋଗ କରନ୍ତି ସେ। ତେଣୁ ଯେତେବେଳେ ସେ ଜଳରେ ପେଳି କରୁଥିଲେ ସେ ସମୟରେ ଯେତେବେଳେ ଦେବଳ ଋଷି ଯାଇ ପହଞ୍ଚନ୍ତି ସେହି ସମୟରେ ସେ ମଧ୍ୟ ସେ ଦେବଳଙ୍କ ସହିତ ମାନେ ଖଟା ପରିହାସ କରିବା ପାଇଁ ଲୁଚି ଲୁଚିକିରି ଜଳ ଭିତରେ ଲୁଚି ଲୁଚିକି ଦେବଳଙ୍କର ଦେବଳ ଋଷିଙ୍କର ପାଦକୁ ଧରିକିରି ଜଳ ଭିତରକୁ ଟାଣୁଥିଲେ। ତେଣୁ ଦେବଳ ଋଷି ତାଙ୍କୁ ଅଭିଶାପ ଦେଇଥିଲେ ଯେ ତମେ ଏଇ ଯେଉଁ କାର୍ଯ୍ୟ କଲ ସେଥିପାଇଁ ତମେ କୁମ୍ଭୀର ହେଇଯାଅ, କୁମ୍ଭୀର ଭଳି କାର୍ଯ୍ୟ କରି ତମେ କୁମ୍ଭୀର ହେଇଯାଅ। କିନ୍ତୁ ଯେଉଁମାନେ ମୁକ୍ତ ପୁରୁଷ ଯେଉଁମାନେ ସାଧୁ ମୁନି ଋଷି ଏମାନେ ସବୁ ଯଦିଓ ତାଙ୍କର ସେ ଅଭିଶାପ ପ୍ରଦାନ କରେ ମଧ୍ୟ ସେଇଟା ଗୋଟେ ଆଶୀର୍ବାଦ ବ୍ଲେସିଂ ଇନ୍ ଡିସ୍ଗାଇଜ୍ ଯେଉଁଟା କୁହାଯାଏ ଇଂଲାଣ୍ଡରେ ତାଙ୍କର ଅଭିଶାପ ମଧ୍ୟ ଗୋଟେ ଆଶୀର୍ବାଦ ପ୍ରବନ୍ଧାନ ସେଇଟା ଭାବତ ଲେଖିଛନ୍ତି ଯେ ଯଦିଓ ଏଇ ଯେଉଁ ହୁ ନାମକ ଗନ୍ଧର୍ବ ଅନେକ ଜନ୍ମ ପାର ହେଲା ପରେ ହୁଏତ ଭଗବାନଙ୍କୁ ପ୍ରାପ୍ତ ଭଗବାନ ପ୍ରାପ୍ତ ହୋଇଥାନ୍ତେ କି ଭଗବାନ ଧାମକୁ ଯାଇଥାନ୍ତେ କିନ୍ତୁ ସେ ଗୋଟିଏ ଜନ୍ମରେ ଭଗବାନଙ୍କ ଧାମ ପ୍ରାପ୍ତ ହେବ ଆଉ ପରେ ସେ ଗନ୍ଧର୍ବ ଲୋକକୁ ଯଦି ଯାଇଛନ୍ତି କିନ୍ତୁ ଗନ୍ଧର୍ବ ଲୋକ ପରେ ସେ ଭଗବତ ଧାମକୁ ଯିବେ। ଇଏ ହେଉଛି ଭଗବାନଙ୍କର କୃପା ସୋଅନ୍କମ୍ପିତ ଇସେନ ପରିକ୍ରମ୍ୟ ପ୍ରଣାମତମ ଭଗବାନ ଯିଏକି ପରମ ନିୟନ୍ତ୍ରଣକାରୀ ଈଶ୍ୱର ପରମ କୃଷ୍ଣ ଭଗବାନ ହେଉଛନ୍ତି ପରମ ନିୟନ୍ତ୍ରଣକାରୀ ସେଇ ଭଗବାନଙ୍କ ଦ୍ୱାରା ତାଙ୍କର କୃପା ପ୍ରାପ୍ତ ହେଇ ସେ ଯେତେବେଳେ ଦିବ୍ୟ ଶରୀର ବାଟ ଗନ୍ଧର୍ବ ଶରୀର ପ୍ରାପ୍ତ ହେଲେ ସେତେବେଳେ ସେ ଭଗବାନଙ୍କୁ ପରିକ୍ରମା କରେ। ଆମେ ଯେମିତି ଭଗବାନଙ୍କୁ ପରିକ୍ରମା କରୁଛେ ସେଇଭଳି ଭାବରେ ସେ ଭଗବାନଙ୍କୁ ପରିକ୍ରମା କରେ ଏବଂ ପରିକ୍ରମା କରି ଭଗବାନଙ୍କୁ ପ୍ରଣାମ କଲେ। ତାପରେ ଲୋକସ୍ୟ ପଶ୍ଚାତ ଲୋକନ ତାଙ୍କ ନିଜ ଲୋକକୁ ଯାଉଛନ୍ତି, ଏଇ ଯେଉଁ ଯାଉଛନ୍ତି ଭଗବାନଙ୍କ ଦ୍ୱାରା କୃପାପାତ ହେଇ ସେ ଏଇ ଯେଉଁ ବନ୍ଧନରୁ ସାପ ବନ୍ଧନରୁ ମୁକ୍ତ ହେଇ ଯେତେବେଳେ ତାଙ୍କ ନିଜର ଗନ୍ଧର୍ବ ଲୋକ ରହିଛି ସେ ଗନ୍ଧର୍ବ ଲୋକ ଯେତେବେଳେ ଯାଉଛନ୍ତି ସେତେବେଳେ ଲୋକସ୍ୟ ପଶ୍ଚାତ ଅନ୍ୟମାନେ ଯେଉଁମାନେ ଅଛନ୍ତି ସେଠି ଦେବତାମାନେ ଅଛନ୍ତି ଅନ୍ୟାନ୍ୟ ବିଭିନ୍ନ ଜୀବମାନେ ସବୁ ଅଛନ୍ତି ସେଠି ତାଙ୍କ ସାମ୍ନାରେ ସେ ଗତି କରୁଛନ୍ତି ଗନ୍ଧର୍ବ ଲୋକ ଯାଉଛନ୍ତି। ତେଣୁ ଇଏ ହେଉଛି ସାକ୍ଷୀ। ଭଗବତ ଗୀତା ମଧ୍ୟ ଆମେ ଦେଖିବା ଦ୍ୱିତୀୟ ଅଧ୍ୟାୟ 10 ଶ୍ଳୋକରେ ଯେତେବେଳେ କୁହାଯାଇଛି ଯେ ତମୁବାଚ ଋଷିକେଶ, ଭଗବାନଙ୍କୁ ଯେତେବେଳେ ଅର୍ଜୁନ କହିଲେ ଯେ ମୋତେ ସେନାରୁ ଉଭୟ ମଧ୍ୟ ରଥ ସ୍ଥାପନ ଅଚ୍ୟୁତ, ତେଣୁ ଉଭୟ ସେନା ଯେଉଁ କୌରବ ସେନା ଆଉ ପାଣ୍ଡବ ସେନା ଅଛନ୍ତି ତାଙ୍କ ଉଭୟରେ ରଥ ଯେଉଁ ରଖିଲେ ବଳଦେବ ବିଦ୍ୟାସନ ତାଙ୍କର ଭାଷାରେ କହୁଛନ୍ତି ଯେ ଅର୍ଜୁନସ୍ୟ ବିଷାଦୋ ଭଗବତା ତସ୍ୟ ଉପଦେଶସ୍ୟ ସର୍ବସାକ୍ଷିକ ଇତି ବୋଧୟିତ ସେନର ଉଭୟ ଏକ। ଇଏ ଭଗବାନ ଯେଉଁ ଭଗବତ ଗୀତା କହିଛନ୍ତି ଇଏ କହିବାର ଉଦ୍ଦେଶ୍ୟ ହେଉଛି ଦୁଇ ସେନାଙ୍କ ମଧ୍ୟରେ ରଖି କହିବାର ଉଦ୍ଦେଶ୍ୟ ହେଉଛି ଏମାନେ ସବୁ ସାକ୍ଷୀ ରହିଲେ। ଭଗବାନ କେତେ କହନ୍ତି ଭଗବତ ଗୀତା ଏ କଳ୍ପନା ଜିନିଷ, କିନ୍ତୁ ଏମାନଙ୍କର ସବୁ ସାକ୍ଷୀ ଅଛନ୍ତି। ଭଗବାନ ଭଗବତ ଗୀତା କହିଛନ୍ତି ବୋଲି ସବୁ ସାକ୍ଷୀ ଅଛନ୍ତି, ଭୀଷ୍ମ ଦ୍ରୋଣ ଏମାନେ ସବୁ ପ୍ରମୁଖତଃ ଏମାନେ ମୁଖ୍ୟ ସାକ୍ଷୀ। ଭଗବାନ ଉଭୟ ସେନାଙ୍କ ମଧ୍ୟରେ କହିବାର ଉଦ୍ଦେଶ୍ୟ ହେଉଛି ବଳଦେବ ବିଦ୍ୟାସନାଙ୍କ ଭାଷା କହୁଛନ୍ତି ଯେ ସାକ୍ଷୀ ରଖୁଛନ୍ତି, ଅନ୍ୟମାନଙ୍କୁ ସାକ୍ଷୀ ରଖୁଛନ୍ତି। ତେଣୁ ଏ ଯେଉଁ କୁମ୍ଭୀର ଯେଉଁ ଉଦ୍ଧାର ପାଇଛି ସେ ମଧ୍ୟ ଏମାନେ ସବୁ ବ୍ରହ୍ମା ଶିବ ଇନ୍ଦ୍ର ବରୁଣ ରୁଦ୍ର ମରୁତ ଏମାନେ ସମସ୍ତେ ସାକ୍ଷୀ ରହିଛନ୍ତି ଯେ ଏ କୁମ୍ଭୀର ସେ ଯେଉଁ କୁମ୍ଭୀର ବନ୍ଧନ ମୁକ୍ତ ପାଇ ଗନ୍ଧର୍ବ ଲୋକ ଗନ୍ଧର୍ବ ଶରୀର ପ୍ରାପ୍ତ ହେଇ ଗୁରୁ ନାମକ ଗନ୍ଧର୍ବ ଶରୀର ପ୍ରାପ୍ତ ହେଇ ସେ ପୁଣି ତାଙ୍କର ଗନ୍ଧର୍ବ ଲୋକକୁ ଯାତ୍ରା କରିଛନ୍ତି। ପୂର୍ବ ଜନ୍ମରେ ସେ ଗୁରୁ ଥିଲେ, ଏ ଜନ୍ମରେ ଆଉ ଗୋଟେ ଗନ୍ଧର୍ବ ଶରୀର ସେ ପ୍ରାପ୍ତ ହେଲା। ତେଣୁ ଆ ପର ଶ୍ଳୋକରେ କୁହାଯାଉଛି ଯେ ଗଜେନ୍ଦ୍ର ଭଗବତ ସ୍ପର୍ଶାତ୍ ବିମୁକ୍ତ ଅଜ୍ଞାନ ବନ୍ଧନାତ୍ ପ୍ରାପ୍ତ ଭଗବତ ରୂପମ୍ ପୀତ ବାର୍ଷା ଚତୁର୍ଭୁଜ। ଯଦିଓ କୁମ୍ଭୀର ସେ ଭଗବତ ଧାମକୁ ଯାଇନାହାନ୍ତି, ଗନ୍ଧର୍ବ ଶରୀର ଧାରଣ କରି ଗନ୍ଧର୍ବ ଲୋକକୁ ଯାଇଛନ୍ତି, କିନ୍ତୁ ଗଜେନ୍ଦ୍ର ସେ ଗୋଟେ ଭଗବତ ରୂପ ପ୍ରାପ୍ତ ହେଲେ, ପ୍ରାପ୍ତ ଭଗବତ ରୂପମ ଭଗବତ ରୂପ ପ୍ରାପ୍ତ ହେଲେ। ଭଗବାନଙ୍କ ରୂପ କିଭଳି ନା ସଚ୍ଚିଦାନନ୍ଦମୟ ଶରୀର, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ଭଗବାନ ରୂପ ହେଉଛନ୍ତି ସଚ୍ଚିଦ ଏବଂ ଆନନ୍ଦମୟ ବିଗ୍ରହ। ଆମେ ଏଇ ଯେଉଁ ଶରୀର ପ୍ରାପ୍ତ ହେଇଛେ ଇଏ ହେଉଛି ଜଷ୍ଟ ବିପରୀତ, ଅସତ୍ ଅଚିତ ଏବଂ ନିରାନନ୍ଦମୟ ଶରୀର। ତେଣୁ ଆମେ ଯେତେବେଳେ ଏଇ ଶରୀର ଯେତେବେଳେ ଆମର ଶୁଦ୍ଧ ହେଉଛି ସେତେବେଳେ ସେଟା ସଚ୍ଚିଦାନନ୍ଦମୟ ଶରୀର ପ୍ରାପ୍ତ ହେଉଛି। ପ୍ରଭୁ ମହାରାଜ କୁହନ୍ତି ଆମ ସମସ୍ତଙ୍କର ଗୋଟେ ସେଇ ସଚ୍ଚିଦାନନ୍ଦମୟ ଶରୀର ଅଛି, କିନ୍ତୁ ଯେହେତୁ ଆମେ ଏ ଭୌତିକ ଜଗତରେ ଅଛେ, ଭୌତିକ ସଂସ୍ପର୍ଶରେ ଏ ଗୁଣ ଭିତରେ ଅଛେ, ସେଥିପାଇଁ ଆମର ସେ ଶରୀର ବର୍ତ୍ତମାନ ଲୁପ୍ତ ହେଇକି ଅଛି। କିନ୍ତୁ ଯେତେବେଳେ ଆମେ ଏ ଭୌତିକ ସଂସ୍ପର୍ଶରୁ ମୁକ୍ତ ହେବା ସେତେବେଳେ ଆମେ ସେଇ ପୁଣି ଆମର ସେଇ ସଚ୍ଚିଦାନନ୍ଦମୟ ଶରୀର ପ୍ରାପ୍ତ ହେବା। ତେଣୁ ଆମର ଶ୍ରୀ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯଦିଓ କୁମ୍ଭୀରର ଶରୀର ପରିବର୍ତ୍ତନ ହେଲା, ମାନେ ଶରୀର ଯେଉଁ ରହିଛି ସେ ଶରୀର ପଡ଼ିଛି, ସେଇଠି କୁମ୍ଭୀର ଶରୀର ସେଇଠି ତଳେ ପଡ଼ିଛି, କିନ୍ତୁ ସେ ଆଉ ଗୋଟେ ଶରୀର ପ୍ରାପ୍ତ ହେଲେ ଗନ୍ଧର୍ବ ଶରୀର ପ୍ରାପ୍ତ ହେଲେ, କିନ୍ତୁ କୁମ୍ଭୀର ଶରୀର ସେଇଠି ପଡ଼ିଛି, କିନ୍ତୁ ଗଜେନ୍ଦ୍ରର ଶରୀର ଯେଉଁ ପରିବର୍ତ୍ତନ ହେଲା ଗଜେନ୍ଦ୍ର ଗଜ ଶରୀର ଆଉ ନାହିଁ, ସେ ଶରୀରଟା ପରିବର୍ତ୍ତନ ହେଇଗଲା, ସେ ଶରୀର ଯେଉଁ ଅଛି ସେ ଶରୀରଟା ପରିବର୍ତ୍ତନ ହେଇଗଲା ଭଗବତ ରୂପରେ। ଭଗବାନଙ୍କ ଯେଉଁଭଳି ରୂପ ଚାରି ଚତୁର୍ବାହୁ ତେନେବ ରୂପେଣ ଚତୁର୍ଭୁଜେନ ସହସ୍ର ଭାବ ଭବବିଶ୍ୱ ମୂର୍ତ୍ତି ଭଗବତ ସେଥିରେ ଅର୍ଜୁନ ଭଗବାନ ପ୍ରାର୍ଥନା କରିଛନ୍ତି। ଭଗବାନଙ୍କ ଯେଉଁ ବିଷ୍ଣୁ ରୂପ ପୀତ ବାସ ଯେଉଁ ପୀତ ବସ୍ତ୍ର ପ୍ରଦାନ କରିଛନ୍ତି ଏବଂ ଚାରି ବାହୁ ସେ ଧାରଣ କରିଛନ୍ତି, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରନ୍ତି, ଯେଉଁମାନେ ବିଭିନ୍ନ ପ୍ରକାର ଯେଉଁ ମୁକ୍ତି ଅଛି ଯେଉଁମାନେ ସାରୁପ୍ୟ ମୁକ୍ତି ପ୍ରାପ୍ତ ହୁଅନ୍ତି ସେମାନେ ସେଇଭଳି ଶରୀର ପ୍ରାପ୍ତ ହୁଅନ୍ତି। ଆମର ପାଞ୍ଚ ପ୍ରକାର ମୁକ୍ତି ରହିଛି, ସାରୁପ୍ୟ ଶାସ୍ତି ସାରୁପ୍ୟ ଏକତ୍ତମ ଏକତ୍ତମ ମୁକ୍ତି। ସାରୁପ୍ୟ ଭଗବାନ ଯେଉଁ ଲୋକ ରହୁଛନ୍ତି ସେଇ ଲୋକରେ ଯେଉଁମାନେ ବାସ କରନ୍ତି ସେମାନେ ସାଲୁକ୍ୟ ମୁକ୍ତି ପ୍ରାପ୍ତ ହୋଇଛନ୍ତି। ସାରଥ୍ୟ ଭଗବାନଙ୍କ ଯେଉଁଭଳିଆ ରୂପ ସେଇଭଳିଆ ରୂପ ସେମାନେ ପ୍ରାପ୍ତ କରନ୍ତି। ଏବଂ ସାଧୁର୍ଯ୍ୟ ଭଗବାନଙ୍କର ଶରୀରରେ ସେମାନେ ଯାଇ ଶରୀରରେ ଭଗବାନଙ୍କ ଶରୀରରେ ସେମାନେ ଯାଇ ମାନେ ମର୍ଜ ହେଇଯାଆନ୍ତି ବା ମିଶିଯାଆନ୍ତି, ତେଣୁ ସାଧୁର୍ଯ୍ୟ ମୁକ୍ତି। ଏବଂ ଶାସ୍ତି ଭଗବାନଙ୍କର ଭଳି ଭଗବାନଙ୍କ ଭଳି ଶକ୍ତି ସେମାନେ ଧାରଣ କରନ୍ତି। ଶାସ୍ତି ଶାସ୍ତି ସାଲୁକ୍ୟ ସାରୁକ୍ୟ ସାମିପ୍ୟ ଭଗବାନଙ୍କର ସାମିପ୍ୟ ଭଗବାନଙ୍କ ନିକଟରେ ସେମାନେ ବାସ କରନ୍ତି। ଏଇଭଳିଆ ବିଭିନ୍ନ ପ୍ରକାର ପାଞ୍ଚ ପ୍ରକାର ମୁକ୍ତି ରହିଛି, କିନ୍ତୁ ଯେଉଁମାନେ ଭକ୍ତ ସେମାନେ ଏ ଚାରି ପ୍ରକାର ମୁକ୍ତି ପ୍ରାପ୍ତ ହୁଅନ୍ତି, ସାଲୁକ୍ୟ ଶାସ୍ତି ସାରୁକ୍ୟ ସାମିପ୍ୟ ଏଇ ଚାରି ପ୍ରକାର ମୁକ୍ତି ଭଗବାନଙ୍କର କୃପାରେ ସେମାନେ ପ୍ରାପ୍ତ ହୁଅନ୍ତି। ତେଣୁ ଏଠି ଗଜେନ୍ଦ୍ର ସାରୁକ୍ୟ ମୁକ୍ତି ପ୍ରାପ୍ତ ହୋଇଛନ୍ତି। ସେ ଗଜେନ୍ଦ୍ର ଭାଗବତ ସ୍ପର୍ଶା ଭଗବାନ ଯେହେତୁ ତାଙ୍କୁ ସ୍ପର୍ଶ କରିଛନ୍ତି ତା କୁଣ୍ଡ ଧରିକି ଟାଣିକି ଆଣିଛନ୍ତି, ତେଣୁ ଭଗବାନଙ୍କ ସ୍ପର୍ଶରୁ ସେ ବିମୁକ୍ତ ଅଜ୍ଞାନ ବନ୍ଧନା। ଏ ଯେଉଁ ଅଜ୍ଞାନ ଭିତରେ ଅଛି ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ ବା ଅଜ୍ଞାନ ଜଗତ ବୋଲି କହିଛନ୍ତି, ତେଣୁ ସୋମା ଜ୍ୟୋତିର୍ଗମୟ ବୋଲି ସେ କୁହାଯାଏ। ତେଣୁ ଏଇଟା ସେ ବନ୍ଧନ ଭିତରେ ଅଛନ୍ତି, ଆମେ ସମସ୍ତେ ଭୌତିକ ଜଗତରେ ତିନି ମୁହଁ ଭିତରେ ବନ୍ଧା ହୋଇକି ରହିଛି। ବହୁ ଭିତରେ ଚତୁର୍ଥ ସଭ୍ୟରେ ଭଗବାନ କହିଛନ୍ତି ଯେ ସତ୍ୱ ରଜ ସ୍ତମ ଇତି ଗୁଣା ପ୍ରକୃତି ସମ୍ଭବାତ ନିବଧ୍ନତି ମହାବାହୋ ଦେହେ ଦେଇନ ମଧ୍ୟ। ଏ ଯେଉଁ ତ୍ରିଗୁଣର ଯେଉଁ ଅଛି ସତ୍ୱ ରଜ ତମ ଏ ତ୍ରିଗୁଣ ଦ୍ୱାରା ସମସ୍ତେ ଦୃଢ଼ ଭାବରେ ବନ୍ଧା ହୋଇକି ରହିଛନ୍ତି। ତେଣୁ ଏଇ ଯେଉଁ ବନ୍ଧନର ମୁକ୍ତି ଯେହେତୁ ଭଗବାନ ତାଙ୍କୁ ସ୍ପର୍ଶ କଲେ ସେଥିପାଇଁ ସେ ଏଇ ବିମୁକ୍ତ ଅଜ୍ଞାନ ବନ୍ଧନାଥ ଏଇ ବନ୍ଧନ କାହିଁକି ହେଉଛି ନା ଅଜ୍ଞାନତାରୁ ଏ ବନ୍ଧନ ହେଇଛି। ଏବଂ ପ୍ରାପ୍ତ ଭଗବତ ରୂପମ ପୀତବାସା ଚତୁର୍ଭୁଜ ତାପରେ ସେ ଗୋଟେ ଭଗବାନଙ୍କ ରୂପ ଭଳି ରୂପ ପ୍ରାପ୍ତ କଲେ ଯେଉଁଟାକ ପୀତବାସ ଧାରଣ କରିଛନ୍ତି ବା ପୀତ ବସ୍ତ୍ର ପିନ୍ଧିଛନ୍ତି ଏବଂ ଚତୁର୍ଭୁଜ ଚାରି ହାତ ସେମାନେ ଧାରଣ କରିଛନ୍ତି। ତେଣୁ ଏଠି ଯେଉଁ କୁହାଯାଉଛି ସୋମବାନ ମୁକ୍ତ କିର୍ବିଷ କିର୍ବିଷ ଯେଉଁ ରହିଛି ପାପ ପାପ ଭିତରେ ସମସ୍ତେ ରହିଛି। ଆମ ଭଗବତ ଗୀତାର ତୃତୀୟ ଅଧ୍ୟାୟ ତେର ଶ୍ଳୋକରେ ଭଗବାନ କହିଛନ୍ତି ଯେ ଯଜ୍ଞ ସୃଷ୍ଟାନ ସିନୋ ସନ୍ତୋ ମୁଚ୍ଛନ୍ତେ ସର୍ବ କିର୍ବିଷେଇ ବୁନ୍ଧନ୍ତେ ଯେତୁ ଏବଂ ପାପା ଯେ ବଚନ୍ତି ଆତ୍ମକାରଣ। ଯେଉଁ ଖାଦ୍ୟ ଭଗବାନଙ୍କ ଖାଦ୍ୟ ତିନି ପ୍ରକାର ଖାଦ୍ୟ ରହିଛି ଭଗବତ ସପ୍ତ ସଭ୍ୟରେ ଭଗବାନ କଥା କହୁଛନ୍ତି ଯେ ଆହାର ସ୍ପୃତି ସର୍ବସ୍ୱ ତ୍ରିବିଧା ଭଗବତୀ ପ୍ରିୟ ତିନି ପ୍ରକାର ଖାଦ୍ୟ ରହିଛି ସତ୍ୟରଜର ଖାଦ୍ୟ ସତ୍ୟଗୁଣର ଖାଦ୍ୟ ରଜଗୁଣର ଖାଦ୍ୟ ଏବଂ ତମଗୁଣର ଖାଦ୍ୟ ଭଗବତ ସପ୍ତ ସଭ୍ୟରେ ଭଗବାନ କଥା କହୁଛନ୍ତି। କିନ୍ତୁ ସାଧାରଣତଃ ସତ୍ୟଗୁଣର ଖାଦ୍ୟ ଯେଉଁଟା ସେଟା ହେଉଛି ଯେଉଁ ଭେଜିଟେରିଆନ୍ ଫୁଡ଼ ବା କ'ଣ ଶୁଦ୍ଧ ଶାକାହାର ଯେଉଁଟାର ସେଟାକୁ ଭେଜିଟେରିଆନ୍ ମାନେ ସତ୍ୟଗୁଣର ଖାଦ୍ୟ ବି କୁହାଯାଉଛି। କିନ୍ତୁ ଶୁଦ୍ଧ ଶାକାହାରୀ ଖାଦ୍ୟ ହେଲେ ମଧ୍ୟ ଯଦି ସେ ଭଗବାନଙ୍କୁ ଅର୍ପଣ ହେଇନି ଯଜ୍ଞ ସିଷ୍ଟା ଯଜ୍ଞ କଲେ ଭଗବାନଙ୍କୁ ଅର୍ପଣ କରାଯାଏନି ତାହେଲେ ସେମାନେ ସେଇଟା ମଧ୍ୟ କିଳିବିଷ ବା ସେଇଟା ମଧ୍ୟ ପାପରେ ପରିଣତ ହେଉଛି। କିନ୍ତୁ ଯଦି ଭଗବାନଙ୍କୁ ଅର୍ପଣ କରାଗଲା ଏ ସତ୍ୟଗୁଣ ବିଶିଷ୍ଟ ଖାଦ୍ୟ ଭଗବାନ ରଜଗୁଣ ତମଗୁଣ ବିଶିଷ୍ଟ ଖାଦ୍ୟ ଗ୍ରହଣ କରନ୍ତି ନାହିଁ ପ୍ରଭାତ ମହାରାଜଙ୍କ ଉଦାହରଣ ଦିଅନ୍ତି। ଯଦି ଆମ ଘରକୁ ଜଣେ ଆସିଛନ୍ତି ଗେଷ୍ଟ ଆସିଛନ୍ତି ଆମେ ତାଙ୍କ ପାଇଁ ରୋଷେଇ କରୁଛେ ଆମେ କ'ଣ କରୁଛେ ଆମ ନିଜ ଇଚ୍ଛା ଅନୁସାରେ କରୁଛେ ନା ତାଙ୍କ ଇଚ୍ଛା ଅନୁସାରେ କରୁଛେ ଆମେ ତାଙ୍କୁ ପଚାରୁଛେ କ'ଣ ଆପଣ ଖାଇବେ ସେ ଅନୁସାରେ ଆମେ ରୋଷେଇ କରୁଛୁ। ତେଣୁ ସେଇଭଳିଆ ଭଗବାନ କହୁଛନ୍ତି ମୁଁ କ'ଣ ଖାଇବି ଭଗବାନ କହିଛନ୍ତି ଭଗବତୀ ନବମଧ୍ୟରେ ଭଗବାନ କହିଛନ୍ତି ଭତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରୟଚ୍ଛତି ଦଦାଂ ଭକ୍ତି ପ୍ରଭୂତଂ ଅସ୍ମାମି ପ୍ରତାପମ। ଭଗବାନ କେବଳ ସତ୍ୟଗୁଣର ଖାଦ୍ୟ ଗ୍ରହଣ କରନ୍ତି ଶୁଦ୍ଧ ସତ୍ୟଗୁଣର ଖାଦ୍ୟ ଗ୍ରହଣ କରନ୍ତି। ତେଣୁ ଭଗବାନ କହିଲେ ସେ ମୋର ଖାଦ୍ୟ ହେଉଛି ଏଇଟା ତେଣୁ ଆମେ ସେଇ ସତ୍ୟଗୁଣ ଖାଦ୍ୟ ଯେଉଁ ଶୁଦ୍ଧ ଶାକାହାର ଜିନିଷ ଯେଉଁ ଅଛି ଖାଦ୍ୟ ସବୁ ଅଛି ସେ ଖାଦ୍ୟକୁ ଯେତେବେଳେ ଆମେ ଭଗବାନଙ୍କୁ ଅର୍ପଣ କରିବା ସେତେବେଳେ ସର୍ବପିଢ଼ି ସେଇ ସମସ୍ତ ପାପରୁ ମୁକ୍ତ ହୋଇଯାଉ ସେ ଖାଦ୍ୟ ଯଜ୍ଞ ସିଷ୍ଟାସନ ସନ୍ତୋ ସନ୍ତ କହିଲେ ଜଣେ ଭକ୍ତ ସେମାନେ ଯେଉଁ ଖାଦ୍ୟ ଗ୍ରହଣ କରନ୍ତି ଭଗବାନଙ୍କୁ ଅର୍ପଣ କରି ସେଟା ଖାଦ୍ୟ ଗ୍ରହଣ କରନ୍ତି। ତେଣୁ ଯଜ୍ଞ ସିଷ୍ଟାସନ ସନ୍ତ ମୁଚ୍ଛନ୍ତେ ସର୍ବପିଢ଼ି ସେଇ ତେଣୁ ସମସ୍ତେ କିଛି ପାପରୁ ସେମାନେ ସେ ଖାଦ୍ୟଟା ସବୁ କିଛି ପାପରୁ ମୁକ୍ତ ହୋଇଥାଏ। କିନ୍ତୁ ଭୁଞ୍ଜନ୍ତେ ଯେତୁ ଅହଂ ପାପା ଯେ ପଚନ୍ତି ଆତ୍ମକାରଣ, କିନ୍ତୁ ଯେଉଁମାନେ ଯେତେ ଶୁଦ୍ଧ ସତ୍ୟ ଖାଦ୍ୟ ଖାଇଲେ ମଧ୍ୟ ଯଦି ଭଗବାନଙ୍କୁ ଅର୍ପଣ କରାଯାଉନାହିଁ ତାହେଲେ ସେମାନେ ପାପ ହିଁ ଭକ୍ଷଣ କରନ୍ତି। ଯେ ପଚନ୍ତି ଆତ୍ମକାରଣ, କେବଳ ନିଜ ପାଇଁ ସେମାନେ ରନ୍ଧନ କରନ୍ତି। ତେଣୁ ଆମେ ଦେଖିବା ସମସ୍ତେ ରନ୍ଧନ କରୁଛନ୍ତି କିନ୍ତୁ ଭଗବାନଙ୍କୁ ଅର୍ପଣ କରୁନାହାନ୍ତି। ତେଣୁ ସେମାନେ ଯେତେ ଶୁଦ୍ଧ ସତ୍ୟ ଖାଦ୍ୟ ଖାଇଲେ ମଧ୍ୟ ସେଇଟା ସବୁ ପାପରେ ପରିଣତ ହେଉଛି। ତେଣୁ ଏହିଭଳି ଭାବରେ ବିଭିନ୍ନ ପ୍ରକାର ପାପ ଜୀବ ସବୁ ଅଛନ୍ତି। ଭଗବତ ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଅପିଚେତ୍ ଶୁଦ୍ରାଚାର ଓ ମଦତେ ମା ଅନନ୍ୟ ଭାବ ସାଧୁରେ ଏବେ ସମନ୍ତବ୍ୟ ସମ୍ୟକ ଭବିଷ୍ୟତ ହିସାବ। ଯେତେ ଦୂରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ସୁଦୂର ଦୂରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, କିନ୍ତୁ ଯଦି ଭଗବାନଙ୍କର ଭଜନ କଲେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ, ସେମାନେ ତାଙ୍କୁ ସାଧୁ ବୋଲି କହିବେ। ଆମେ କହିବାନି ଯେ ସିଏ ଏତେ ଦୂରାଚାରୀ ବ୍ୟକ୍ତି ଥିଲା ସେ କେମିତି ସାଧୁ ହବ ନା, ଭଗବାନ କହିଲେ ସାଧୁ ହେଇଯିବେ ସେ କାହିଁକି ହେବେ ନା କଣ ହେବେ ନା, ସମ୍ୟକ ବ୍ୟବସ୍ଥିତ ହୋଇଛି କରେକ୍ଟ ପାର୍ଥିବ ଆସିଗଲା। ଜଣେ ରୋଗ ହେଇଛି ଯଦି ଔଷଧ ଖାଇଲା ତାହେଲେ ସେ ରୋଗରୁ ମୁକ୍ତ ହେଇଯିବ। ସେଇଭଳି ଭାବରେ ନାହିଁ ଦୂରାଚାରୀ ବ୍ୟକ୍ତି ହେଲେ ମଧ୍ୟ, ଯେତେ ଦୂରାଚାରୀ ବ୍ୟକ୍ତି ହେଲେ ମଧ୍ୟ ଯଦି ଭଗବାନଙ୍କ ଭଜନ କଲେ ତାହେଲେ ତାଙ୍କୁ ସାଧୁ ବୋଲି କୁହାଯିବ। କାହିଁକି ସାଧୁ ବୋଲି କୁହାଯିବ ନା, କ୍ଷିପ୍ରଂ ଭବତି ଧର୍ମାତ୍ମା, ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମା ହେଇଯିବେ ଏବଂ ଶାଶ୍ୱତ ଶାନ୍ତି ନିଗଚିତ ଏବଂ ପୂର୍ଣ୍ଣ ଶାନ୍ତି ସେମାନେ ପ୍ରାପ୍ତ ହେବେ। ତେଣୁ ସେ କହୁଛନ୍ତି କୌନ୍ତେୟ ପ୍ରତିଜାନି ନାମେ ଭକ୍ତ କନସି, କୌନ୍ତେୟ ହେ କୁନ୍ତି ପୁତ୍ର ଅର୍ଜୁନ ତମେ ଘୋଷଣା କର। କାହିଁକି ଆଚାର୍ଯ୍ୟ ଟିକାର କହୁଛନ୍ତି କାହିଁକି ଭଗବାନ ନିଜେ ଘୋଷଣା ନ କରିକିରି କୁନ୍ତି ପୁତ୍ରଙ୍କ ଦ୍ୱାରା ଘୋଷଣା କରୁଛନ୍ତି, କାରଣ କ'ଣ ନା, ଭଗବାନ ଯଦି ଦରକାର ପଡ଼େ ନିଜର ପ୍ରତିଜ୍ଞା ମଧ୍ୟ ଭଙ୍ଗ କରନ୍ତି। ଭୀଷ୍ମ ସେଟା କହୁଛନ୍ତି ତାଙ୍କର ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟ ତାଙ୍କ ସ୍ଥିତିରେ କହିଛନ୍ତି ଯେ ସ୍ୱ ନିଗମ ଅପହାୟ ମୋର ପ୍ରତିଜ୍ଞା, ଭଗବାନ ଯେତେବେଳେ ଦରକାର ପଡ଼େ ନିଜର ଭକ୍ତର ପ୍ରତିଜ୍ଞା ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାକୁ ମଧ୍ୟ ଭଙ୍ଗ କରନ୍ତି। ଯେତେବେଳେ ଭଗବାନ କୁରୁକ୍ଷେତ୍ର ଯୁଦ୍ଧରେ ଆମର ମହାଭାରତ ଯୁଦ୍ଧରେ ଯେତେବେଳେ ସେ ପ୍ରତିଜ୍ଞା କଲେ ଯେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ଭୀଷ୍ମ କହିଲେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରେଇଦେବି। ଭୀଷ୍ମ ମଧ୍ୟ ଗୋଟେ ପ୍ରତିଜ୍ଞା କରିଥିଲେ, କିନ୍ତୁ ଭଗବାନ ନିଜର ପ୍ରତିଜ୍ଞା ନ କରି ଭୀଷ୍ମ ପ୍ରତିଜ୍ଞାକୁ ଅଧିକ କରିବା ପାଇଁ ବା ଭୀଷ୍ମ ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାକୁ ଦରକାର କଲା ବେଳେ ଭଙ୍ଗ କରିଥିଲେ। ସେ କଥା ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଭୀଷ୍ମଦେବ ତାଙ୍କ ସ୍ତୁତିରେ କହୁଛନ୍ତି ସ୍ୱ ନିଗମ ଅପହାୟ ମୋର ପ୍ରତିଜ୍ଞା, ନିଜର ନିଗମ ନିଜର ଭଗବାନଙ୍କର କଥା ହଉଛି, ଭଗବାନ କଥା ହଉଛି ନିଗମ ବା ଶାସ୍ତ୍ର ବେଦ, ଭଗବାନଙ୍କ କଥାରୁ ପାଟିରୁ ଯାହା ବାହାରୁଛି ମାନେ ସେ ହେଉଛି ବେଦ, ସେଥିପାଇଁ ନିଗମ ବୋଲି କୁହାଯାଏ, ନିଗମ ବେଦକୁ ନିଗମ ବୋଲି କୁହାଯାଏ। ଆମର ନିଗମ କଳ୍ପତରୁ ଗଳିତ ଭାଗବତଙ୍କ ହେଉଛି ନିଗମ କଳ୍ପ, ତେଣୁ ଭଗବାନଙ୍କର ପ୍ରତିଜ୍ଞା ଯେତେବେଳେ ଦରକାର ପଡ଼ୁଛି ଭଗବାନ ଭଙ୍ଗ କରୁଛନ୍ତି ତାଙ୍କର ଭକ୍ତଙ୍କର ପ୍ରତିଜ୍ଞା ରକ୍ଷା କରିବା ପାଇଁ। ତେଣୁ ଏ ବିଷୟରେ ତ ବିସ୍ତାର ଭାବରେ ଆମେ ଆଲୋଚନା କରିବା ସମୟ ହେଉଛି, ତେଣୁ ସଂକ୍ଷେପରେ ଆମେ କହିବା ଯେ ଭୀଷ୍ମ ଯଦି ପ୍ରତିଜ୍ଞା କରି ଭଗବାନଙ୍କୁ ଅସ୍ତ୍ର ଧାରଣ କରିବା ପାଇଁ ଭଗବାନ ନିଜେ ଅସ୍ତ୍ର ଧାରଣ କରିଥିଲେ, ଯଦିଓ ସେ ପ୍ରତିଜ୍ଞା କରିଥିଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ଯେତେବେଳେ ଦେଖିଲେ ଯେ ମହାଭାରତ ଯୁଦ୍ଧରେ ଭୀଷ୍ମ ଏତେ ଜୋରରେ ଯୁଦ୍ଧ କରୁଛନ୍ତି ଅର୍ଜୁନଙ୍କ ପାଇଁ ଅର୍ଜୁନଙ୍କ ସହିତ, ତେଣୁ ବାଧ୍ୟ ସେ ରଥରୁ ଓହ୍ଲେଇ ପଡ଼ି ଅବକୃତ ରଥସ୍ଥ ରଥରୁ ଓହ୍ଲେଇ ପଡ଼ିଲେ ଏବଂ ଦ୍ରୁତ ରଥଚାରଣ ଅଭୟା ଚଳକୁ ଗୋଟେ ରଥଚକାକୁ ଧରିକିରି ଅଭୟ ଭାବରେ ସେ ଚାଲିଲେ। କେମିତି ଚାଲିଲେ ନା ହନ୍ତୁ ମିବ ହରିରିବ ହନ୍ତୁ ମିଭ, ଇବ କହିଲେ ହାତୀ, ଯେମିତି ସିଂହ ହାତୀକୁ ଶିକାର କରେ ସେଇଭଳି ଭାବରେ ଭଗବାନ ଭୀଷ୍ମକୁ ହତ୍ୟା କରିବା ପାଇଁ ଧାଇଁ ଯାଉଛନ୍ତି ଏବଂ ସେଇ ସମୟରେ ଯେତେବେଳେ ଧାଇଁ ଯାଉଛନ୍ତି ସେତେବେଳେ ତାଙ୍କର ଉତ୍ତରୀ ଯେଉଁ ରହିଛି ଗତ ଉତ୍ତରୀୟ ତାଙ୍କ ଉତ୍ତରୀ ତଳେ ପଡ଼ିଯାଉଛି। ତେଣୁ ସେଇ ସ୍ତୁତି ଭାଗବତଙ୍କର ଏକାଶ ପ୍ରଥମ ଅଧ୍ୟାୟ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଭୀଷ୍ମ ସ୍ତୁତି କରିଛନ୍ତି। ତେଣୁ ଭଗବାନ ଦରକାର ପଡ଼ିଲେ ନିଜର ଭକ୍ତର ପ୍ରତିଜ୍ଞା ରଖିବା କରିବା ପାଇଁ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରନ୍ତି, ସେଥିପାଇଁ ଭଗବତ ଗୀତାର ନବମ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ କୌନ୍ତେୟ ପ୍ରତିଜ୍ଞାନି ଗୋପାଳ ମହାରାଜ ତାଙ୍କର ଇଂରାଜୀରେ ଯେଉଁ ଟ୍ରାନ୍ସଲେସନ୍ କରୁଛନ୍ତି ସେଥିରେ ଲେଖା ହେଇଛି ଓସ୍ନାନା କୁନ୍ତି ଡିକ୍ଲାରେଟ୍ ବୋର୍ଡଲି, ତମେ ଘୋଷଣା କର। ଆମର ଓଡ଼ିଆଟା ଯେଉଁ ରହିଛି ଓଡ଼ିଆଟା ଟିକେ ଭୁଲ ରହିଛି, କିନ୍ତୁ ଇଂଲିଶରେ ବହୁତ ଆପଣ ଯେଉଁ ରହିଛନ୍ତି ସେଠାରେ ଲେଖା ହେଇଛି ଡିକ୍ଲାରେଟ୍ ବୋର୍ଡଲି, ତମେ ଘୋଷଣା କର, ଜୋରରେ ଘୋଷଣା କର ଏଇଟା, ଯେ ନ ମେ ଭକ୍ତ କୌଣସି, ମୋର ଭକ୍ତ କେବେଲେ ତାର ପତନ ହବ। ତେଣୁ ତାପରେ ସେଠାରେ ଗ୍ରହଣ କରୁଛନ୍ତି ନବ ଅଧ୍ୟାୟ 32 ଶ୍ଳୋକରେ, ଯେ ମାଙ୍ଗି ପ୍ରାର୍ଥ ପ୍ରକାଶିତ ଜ୍ୟୋତିଷୁ ପାପ ଜନୟ ସ୍ତ୍ରୀ ଓ ବୈଶ୍ୱ ତଥା ଶୁଦ୍ରା ତେଟି ଯାଆନ୍ତି ପରାଙ୍ଗତି। ଭଗବାନଙ୍କୁ ତମେ ଆଶ୍ରୟ କରିଛନ୍ତି, ଯେତେ ପାପ ଜନୀ ବ୍ୟକ୍ତି ହେଲେ ନା କାହିଁକି ହୁଅନ୍ତୁ ନା କାହିଁକି, ସେ ସ୍ତ୍ରୀ ହୁଅନ୍ତୁ ବୈଶ୍ୟ ହୁଅନ୍ତୁ ଶୁଦ୍ର ହୁଅନ୍ତୁ, ଯଦି ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ଗ୍ରହଣ କଲେ ତାହେଲେ ତେଟି ଯାଆନ୍ତି ପରାଙ୍ଗତି, ସେମାନେ ଶ୍ରେଷ୍ଠ ଗତି ପ୍ରାପ୍ତ ହେବେ। ତେଣୁ ଭଗବାନଙ୍କର ଯେଉଁ ରହିଛି ଭଗବାନଙ୍କର ଭକ୍ତ ହେବା ପାଇଁ କୌଣସି ବାଛ ବିଚାର ରଖାଯାଏନି, ସେଥିପାଇଁ ଅହୈତୁକ ବୋଲି କୁହାଯାଉଛି। ସରେ ପୁରୁଷାନ ପରଧର୍ମ ଯତ ଭକ୍ତି ରଦକ୍ଷ ଯେ ଅହୈତୁକ ଅପ୍ରତ୍ୟତା ଜୟାତ୍ମା ସୁପ୍ରସିଦ୍ଧ। ମଣିଷ କଥା ଛାଡ଼ନ୍ତୁ, ଏମିତିକି ଯେଉଁ ନିଚ ଜମିରେ ଅଛନ୍ତି, ଯେମିତି ଆମର ଗଜ, ଗଜ ହେଉଛି ଗୋଟେ ପଶୁ ଶରୀର ପ୍ରାପ୍ତ ହୋଇଛି, ସେଭଳି ଭାବରେ ଯେତେ ତୀର୍ଯ୍ୟ ଜମିରେ ଜଣେ ଜନ୍ମଗ୍ରହଣ କଲେ ମଧ୍ୟ ଯଦି ସେ ଭଗବାନଙ୍କର ଆତ୍ମରେ ଆଶ୍ରୟ ନେବେ ତାହେଲେ ଭଗବାନ ତାଙ୍କୁ ମୁକ୍ତ କରିପାରିବେ। ଏବଂ ନିଶ୍ଚିତ ଭାବରେ ସେ ଭାଗବତଙ୍କ ଦ୍ୱିତୀୟ ସ୍କନ୍ଧରେ ସପ୍ତମ ଅଧ୍ୟାୟରେ ବ୍ରହ୍ମା ମଧ୍ୟ ତାଙ୍କ ସ୍ତୁତିରେ ସେଟା କହୁଛନ୍ତି, ଯେ ତେ ଦେଇ ବିନ୍ତି ଅତି କରନ୍ତି ଚ ଦେବ ମାୟା ସ୍ତ୍ରୀ ଶୂଦ୍ର ମହାସବରା ବିପାକ ଯିବା ଜଗଦ୍ଭୂତ କ'ଣ ପରାୟଣଶୀଳ ଶିକ୍ଷା ତୀର୍ଯ୍ୟଜନା ଅପି କିମୁ ସୁଧାରଣା। ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟ 46 ଶ୍ଳୋକରେ ବ୍ରହ୍ମା ତାଙ୍କ ସ୍ତୁତିରେ ସେଟା ଭଗବାନଙ୍କୁ ଯେ ଯେତେ ନିଜ ସ୍ତରରେ ଥିଲେ ମଧ୍ୟ ଭଗବାନଙ୍କୁ ଜାଣିପାରିବେ, ତେବେ ବିନ୍ତି ଭଗବାନ ସେମାନେ ଜାଣିପାରିବେ। ଭଗବାନଙ୍କୁ ଜାଣିବା ଯଦିଓ ଏତେ ସହଜ ଜିନିଷ ନୁହଁ, ଯୋଗୀ ମୁନି ଋଷି ଏମାନେ ସବୁ ବହୁ ବର୍ଷ ତପସ୍ୟା କରି ମଧ୍ୟ ଭଗବାନଙ୍କୁ ଜାଣିପାରୁନାହାନ୍ତି, କିନ୍ତୁ ବ୍ରହ୍ମା କହୁଛନ୍ତି ଯେ ତେବେ ବିନ୍ତି ନିଶ୍ଚିତ ଭାବରେ ସେମାନେ ଜାଣିବେ। ଏବଂ ଅତିକରନ୍ତି ଯେ ଦେବ ମାୟା, ଏଇ ଯେଉଁ ତ୍ରିଭୁବନୀ ମାୟା ରହିଛି ସପ୍ତମ ତ୍ରିଭୁବନର ମାୟା ଭିତରେ ସେମାନେ ରହିଛନ୍ତି, ସେମାନେ ମଧ୍ୟ ସେଟାକୁ ଅତିକ୍ରମ କରିପାରିବେ। କେଉଁମାନେ ନା ସେମାନେ ଯଦିଓ ଯେତେ ପାପ ଯିବେ ହେଲେ ମଧ୍ୟ ସ୍ତ୍ରୀ ଶୁଦ୍ର ଗୁଣ ସବରା ଅତି ପାପ ଯିବା ଜଗଦ୍ଭୂତ କ'ଣ ପରାୟଣଶୀଳ ଶିକ୍ଷା, କେମିତି ସେମାନେ କରିପାରିବେ ନା ସେମାନେ ଯଦି ଏଇ ଶିକ୍ଷା କରିବେ, ଯଦି ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯାଇ ତାଙ୍କର ତଦ୍ଭିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଲକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶୀ, ଯଦି ଉପଯୁକ୍ତ ଗୁରୁଙ୍କ ଶରଣରେ ଯିବେ ତାହେଲେ ସେଠି ସେ ଉପଯୁକ୍ତ ଜ୍ଞାନ ପ୍ରାପ୍ତ ହେଲେ ଯଜ୍ଞାନ୍ତ ନ ପୁନର୍ମୋହ ଏବଂ ଯାଶେ ସେ ପାଣି, ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ତାଙ୍କର ଆଉ ଏଇ ମୋହ ରହିବ। ତେଣୁ ଅପି କିମ ତୀର୍ଯ୍ୟ ଜଣ, ଏମିତିକି ତୀର୍ଯ୍ୟ ଜଣ ଯେଉଁ ରହିଛନ୍ତି ପଶୁ ପକ୍ଷୀ ଶରୀରରେ, ହଂସ ଗଜ ଶୁକ ଶାରିକା ପ୍ରଭୃତି ବିଭିନ୍ନ ଶରୀର ଜମି ପ୍ରାପ୍ତ ହେଲେ ମଧ୍ୟ କାକ ଘୁଷନ୍ତି, କାଉ ଶରୀର ପ୍ରାପ୍ତ ହେଇଛି କିନ୍ତୁ ସେ ଭଗବାନଙ୍କର ରାମଙ୍କର ନାମ ଗୁଣଗାନ କରୁଛନ୍ତି, କିନ୍ତୁ ଗରୁଡ ମଧ୍ୟ ମୋହ ହେଇଯାଇଛନ୍ତି ଯେତେବେଳେ ରାମ ରାମାୟଣ ଗୁଣଗାନ କରାଯାଇଛି, ଯେତେବେଳେ ଭଗବାନ ଯେତେବେଳେ ରାମ ଲକ୍ଷ୍ମଣ ସେମାନେ ଯେତେବେଳେ ସର୍ପ ବନ୍ଧନରେ ବନ୍ଦୀ କରିଦେଲେ ମେଘନାଥ ରାମଙ୍କର ପୁତ୍ର ଇନ୍ଦ୍ରଜିତ, ତେଣୁ ଗରୁଡ ଆସନ୍ତି ତାକୁ ସର୍ପ ବନ୍ଧନ ସର୍ପ ପାଶରୁ ମୁକ୍ତ କରୁଛନ୍ତି। ଏବଂ ସେ ସମୟରେ ସେ ଭାବୁଛନ୍ତି ଇଏ ଯଦି ଭଗବାନ ତାହେଲେ ଏଇ ସର୍ପ ବନ୍ଧନ କେମିତି ପଡ଼ିଲି, ଭଗବାନ ତ ସବୁକିଛି ସେ ମୁକ୍ତ ଯିବ, ସେ ପୁଣି ଏଇ ସର୍ପ ଦ୍ୱାରା ସାମାନ୍ୟ ସର୍ପ ଦ୍ୱାରା କେମିତି ମୁକ୍ତ ହେଇଯାଇଛି। ତେଣୁ ସେ ଯେତେବେଳେ ଯାଇଛନ୍ତି ଶିବଜୀଙ୍କୁ ପଚାରିବା ପାଇଁ ପ୍ରଶ୍ନ ପଚାରୁଛନ୍ତି ଯେ କେମିତି ଏଇଟା ହେଇଗଲା, ତାହେଲେ ସେ ପ୍ରକୃତ ଭଗବାନ ମାନେ ଶିବଜୀ ତାଙ୍କ କହୁଛନ୍ତି ତମେ ଯାଇ ସେ କାକ ଭୂଷଣ ଶ୍ରମନ୍ତ, କାଉ ମାନେ ପକ୍ଷୀ ସମାଜର ରାଜା ଅଛନ୍ତି ଗରୁଡ, ବୈନ ତେୟ ପକ୍ଷୀ ନା ଭଗବତୀତାର ଦଶମ ଅଧ୍ୟାୟରେ ଭଗବାନ କହୁଛନ୍ତି ପକ୍ଷୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବୈନ ତେବା ଗରୁଡ, ତେଣୁ ଗରୁଡ ଆସିକରି କାକ ଭୂଷଣ ଠାରୁ ଭଗବାନଙ୍କର ମହିମା ଶ୍ରମଣ କରୁଛି ରାମାୟଣ ସେ ବର୍ଣ୍ଣନା କରୁଛନ୍ତି। ତେଣୁ ଯେତେ ତୀର୍ଯ୍ୟଜନ ହେଲେ ମଧ୍ୟ ଯଦି ଭଗବାନଙ୍କ ଶରଣରେ ଯିବେ ବା ଭଗବାନଙ୍କର ଶରଣରେ ଯେଉଁମାନେ ଯାଇଛନ୍ତି ଉପଯୁକ୍ତ ଗୁରୁଙ୍କ ଶରଣରେ ଯିବେ ତାହେଲେ ସେମାନେ ମଧ୍ୟ ଏଇ ପାପରୁ ମୁକ୍ତ ହେଇପାରିବେ। ଏବଂ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଯେଉଁ ମଙ୍ଗଳାଚରଣ କରିଛନ୍ତି 13 ଶ୍ଳୋକରେ ଭଗବାନଙ୍କର, ସେ ସେଇଠି ମଧ୍ୟ ସେ କହିଛନ୍ତି ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଶ୍ଳୋକ ଅଠରରେ ସେଇଟା କହୁଛନ୍ତି ଯେ କିରାତ ଗୁଣ ଅନ୍ଧ୍ର ପୁରିନ୍ଦ ପୁଲ୍କସା ଆଭୀର ସିଂହା ଜଗନ୍ ସାଦୟ ଯେ ନିଜ ପାପା ଶ୍ରେୟା ଶ୍ରେୟା ଶୁଦ୍ଧ ମିତାଶ୍ରୀ ପ୍ରଭୁଷ୍ଣ ଆମର ଯୋଉ ବର୍ଣ୍ଣାଶ୍ରମ ଧର୍ମ ରହିଛି ବର୍ଣ୍ଣାଶ୍ରମର ଯେଉଁମାନେ ସବୁଠୁ ତଳ ଶ୍ରେଣୀ ରହିଛନ୍ତି ସେମାନେ ସାଧାରଣତଃ ବିଭିନ୍ନ ପାପ କାର୍ଯ୍ୟରେ ଲିପ୍ତ ହୁଅନ୍ତି ଯୋଉ ବର୍ଣ୍ଣ ରହିଛି ଚାରି ବର୍ଣ୍ଣ ବ୍ରାହ୍ମଣ କ୍ଷେତ୍ରୀୟ ବୈଶ୍ୟ ଶୂଦ୍ର ଏଇଟା ହେଉଛି ବର୍ଣ୍ଣାଶ୍ରମ ଧର୍ମର ଏଇ ଚାରିଟି ବର୍ଣ୍ଣ ରହିଛି କିନ୍ତୁ ଯେଉଁମାନେ ଏଇ ବର୍ଣ୍ଣାଶ୍ରମ ଧର୍ମ ରହିଛନ୍ତି ପଞ୍ଚମ ବୋଲି କୁହାଯାଏ ସେମାନଙ୍କୁ ଚାଣ୍ଡାଳ ବୋଲି କୁହାଯାଉଛି ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ହୁଅନ୍ତି କିନ୍ତୁ ତାଙ୍କଠାରେ ମଧ୍ୟ ଆହୁରି ଅଧମ ଶ୍ରେଣୀ ରହିଛନ୍ତି ସେମାନଙ୍କୁ ସେମାନେ ଆହୁରି ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେମାନେ ଭାଗବତ ଗୁପ୍ତ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ମଙ୍ଗଳାଚରଣରେ ସେଟା କହୁଛନ୍ତି ଯେ ଏମାନେ ହେଉଛନ୍ତି ବିଭିନ୍ନ ପୃଥିବୀର ବିଭିନ୍ନ ସ୍ଥାନରୁ ଯିବ ପ୍ରଭୁପାଦଙ୍କ ଭାଷାରେ ସେଟା କହିଛନ୍ତି କିରାତ କିରାତ କହିଲେ ଯେଉଁମାନେ ଯେ ଭଗବାନ ରାମଚନ୍ଦ୍ର ସାଙ୍ଗରେ ଯେ ଭଗବାନଙ୍କର ମିତ୍ର ହୋଇଥିଲେ କିରାତ ଗୁଣ ଗୁଣ ହେଉଛନ୍ତି ଜର୍ମାନୀ ଏବଂ ରଷିଆର ଯେଉଁ ଏରିଆର ଲୋକମାନଙ୍କୁ ଗୁଣ ବୋଲି କୁହାଯାଉଛି କିଛି କିଛି ସ୍ଥାନ ସବୁ ନୁହଁ କିଛି ସ୍ଥାନ ତେଣୁ ଆନ୍ଧ୍ର କହିଲେ ଆମର ଯେଉଁ ଆନ୍ଧ୍ରପ୍ରଦେଶ ରହିଛି ଏବଂ ପୁଲିନ୍ଦ ଏବଂ ପୂର୍ବ ସାଇଡ଼ରେ ହେଉଛନ୍ତି ଗ୍ରୀକ୍ର ଅଧିବାସୀମାନଙ୍କର ଗ୍ରୀକ୍ ୟୁରୋପର ଗୋଟେ ଦେଶ ଗ୍ରୀକ୍ ଗ୍ରୀସ୍ ତାକୁ କୁହାଯାଏ ଏବଂ ଆଭୀର ହେଉଛି ଯେଉଁ ସିନ୍ ରହିଛି ଭାରତର ଯେଉଁ ପାକିସ୍ତାନ ରହିଛି ସିନ୍ ସେଥିର ଲୋକମାନଙ୍କ ସହିତ ସେଭଳି ପାପ ଆକାଶର ଦିବସ ଏବଂ ଶୁମ୍ଭା ସେ ମଧ୍ୟ ସେଇ ସିନ୍ଧର ଆଉ ଗୋଟେ ପ୍ରଦେଶ ରହିଛି ଶୁମ୍ଭା ଏବଂ ଜବନା ଜବନାକୁ ଟର୍କିର ଲୋକମାନଙ୍କୁ ଜବନା ବୋଲି କୁହାଯାଉଛି ଜବନ କହୁଛି ମୁସଲମାନଙ୍କୁ ଜବନ ବୋଲି କୁହାଯାଉଛି କହେ ଶାଳ ବେଗହୀନ ଜାତିରେ ଜବନ ମୁସଲମାନ ଶାଳ ବେଗ ନିଜକୁ ଜବନ ବୋଲି କହିଛି ଏବଂ ଖସାଦେ ଖସାଦେ କହୁଛନ୍ତି ମଙ୍ଗୋଲିଆର ଲୋକମାନେ ରଷିଆ ପାଖରେ ମଙ୍ଗୋଲିଆ ରହିଛି ତେଣୁ ଏମାନେ ସବୁ ବହୁତ ନୀଚ ସ୍ତରରେ ଯିବ କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଶୁଦ୍ଧନ୍ତି ତସ୍ମୈ ପ୍ରଭୁ ବିଷ୍ଣୁ ନବ କିନ୍ତୁ ସେମାନେ ଯଦି ଭଗବାନଙ୍କର ଶୁଦ୍ଧ ଭକ୍ତଙ୍କର ସମୟରେ ଆସନ୍ତି ଯଦି ଆଶ୍ରୟ ଆଶ୍ରୟ ଭଗବାନଙ୍କ ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କ ପାଖରେ ଯଦି ଆମେ ସେମାନେ ସବୁ ଆଶ୍ରୟ ନେବେ ତାହେଲେ ସେମାନେ ମଧ୍ୟ ଶୁଦ୍ଧ ସେମାନେ ମଧ୍ୟ ଶୁଦ୍ଧ ହେଇଯିବ ତେଣୁ ଭଗବାନଙ୍କର ଏଇଭଳି ଭାବରେ ତାଙ୍କର ଗୁଣ ରହିଛି ବା ତାଙ୍କର ପ୍ରଭାବ ଏଇଭଳି ଭାବରେ ତେଣୁ ସେଇଭଳି ଭାବରେ ଭଗବାନଙ୍କ ପ୍ରଭାବକୁ ସ୍ମରଣ କରି ସୁଖଦେବ ଗୋସ୍ୱାମୀ ଭଗବାନଙ୍କୁ ନମସ୍କାର ତେଣୁ ଆମର ଦୁର୍ବାସା ମଧ୍ୟ ସେମାନେ ଭାଗବତ ନବସ୍କନ୍ଧରେ ସେ କଥା କହୁଛନ୍ତି ଜନ୍ନାମ ସୁଖି ମାତ୍ରେଣ ପୁମାନ ଭବତି ନିର୍ମଳ ଦଶ ତୀର୍ଥ ପଦ କିମ୍ବା ଦାସାନଙ୍କୁ ଶିଷ୍ୟତେ ଯାହାଙ୍କର ନାମ କେବଳ ଶ୍ରୁତି ମାତ୍ରେଣ କେବଳ ଶ୍ରବଣ କରିବା ମାତ୍ରେ ପୁମାନ ଭବତି ନିର୍ମଳ ପୁମାନ ସମସ୍ତ ଲୋକମାନେ ନିର୍ମଳ ହେଇଯାଆନ୍ତି ଏବଂ ଯେଉଁମାନେ ତାଙ୍କ ପାଦ ପାଖରେ ଆଶ୍ରୟ ନେଇଛନ୍ତି ଦଶ ତୀର୍ଥ ପଦ କିମ୍ବା ଦାସାନ ଅବଶିଷ ତେଣୁ ଯେଉଁମାନେ ଭଗବାନ ପାଦ ପାଖରେ ଆଶ୍ରୟ ନେଇଛନ୍ତି ତାଙ୍କର କ'ଣ ଆଉ ଅବଶ୍ୟ କ'ଣ ଆଉ ତାଙ୍କର ବାକି ରହିଛି କ'ଣ ପ୍ରାପ୍ତ ନ ହେବା ପାଇଁ ବାକି ଅଛି ସବୁକିଛି ସେ ପ୍ରାପ୍ତ ହେଇଛି ସେମାନେ ଭାଗବତ କୃତ୍ୟସ୍କନ୍ଧ ଯେ ମଧ୍ୟ ଦେବୌତୀ ଭଗବାନଙ୍କୁ ଯେଉଁ କପିଳଦେବ ଯେତେବେଳେ ପ୍ରାର୍ଥନା କରୁଛନ୍ତି ତାଙ୍କୁ ସେଟା କହୁଛନ୍ତି ଅହୋବତ ସ୍ୱପଚତ କରିବା ଯତ୍ ଜୁହାଡ଼ରେ ପ୍ରକୃତି ନାମ ଉଦ୍ୟମ ତେ ଅହୋବତ ସ୍ୱପଚତ କରିବା ସ୍ୱପଚ କହିଲେ ଯେଉଁମାନେ କୁକୁର ହେଉଛି ଚଣ୍ଡା ସେମାନେ ମଧ୍ୟ ଶ୍ରେଷ୍ଠ ହେଇଯାଆନ୍ତି ଯତ୍ ଜୁହାଡ଼ରେ ପ୍ରକୃତି ନାମ ଉଦ୍ୟମ ଯତ୍ ଜୁହା ଯାହାର ଜୁହାର ଅଗ୍ରରେ ଏଠି ବିଶ୍ୱଠାକୁ ବହୁତ ସୁନ୍ଦର ଭାଷା ଦେଇଛନ୍ତି କିନ୍ତୁ ଆମର ସମୟ ନାହିଁ ଆମେ ସଂକ୍ଷେପରେ କହିଦେବା ଯେ କହିବାର ଉଦ୍ଦେଶ୍ୟ ହେଉଛି ଯାହାଙ୍କର ଜୁହାର ଅଗ୍ରରେ ଭଗବାନଙ୍କର ନାମ ଏକ ବଚନରେ କୁହାଯାଇଛି ବର୍ତ୍ତତେ ମାନେ ସବୁବେଳେ ପାଇଁ ରହୁନି ସାମାନ୍ୟ ସମୟ ପର୍ଯ୍ୟନ୍ତ ରହୁଛି ଏବଂ ଯାହାଙ୍କର ପୂର୍ଣ୍ଣ ଜୁହାରେ ଅନେକ ନାମ ପୂର୍ଣ୍ଣ ଭାବରେ ଉଚ୍ଚାରିତ ହେଉଛନ୍ତି ତାଙ୍କ କଥା ଆଉ କ'ଣ କୁହାଯିବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ 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 ହରେ ତେଣୁ ସେମାନେ ସେମାନେ ସବୁକିଛି ତପସ୍ୟା କରିଛନ୍ତି ବୋଲି ବୁଝାରିବାକୁ ପଡ଼ିବ ସେମାନେ ସମସ୍ତ ବେଦ ଅଧ୍ୟୟନ କରିଛନ୍ତି ବୋଲି ବୁଝାରିବାକୁ ପଡ଼ିବ ସେମାନେ ସମସ୍ତ ତୀର୍ଥ ଜଳରେ ସ୍ନାନ କରିଛନ୍ତି ବୋଲି ଧରିବାକୁ ପଡ଼ିବ ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ନାମ ଗ୍ରହଣ କରୁଛନ୍ତି ସେମାନେ ସମସ୍ତ ପାପରୁ ମୁକ୍ତ ହେବେ। जय श्री भागवत की, जय श्री गोपाल महाराज की, जय श्री गुरुदेव की, आनंद कोटि वैष्णव की, ताई को प्रणाम। जय श्री।